బలదేవ చిన్న భాగవతం ఏకాదశ స్కంద పంచమ అధ్యాయం శ్లోక కృష్ణవర్ణాజాకృష్ణాంగోపాంగాసాషదం జగ్ఞ సంకీర్తన ప్రాయంతి సుమేరస పంచమధ్యాయ మధ్య శ్రీ నభ జగేంద్ర శివ ప్రశ్న ఉత్తరు దోషండి కార రాజా నిమింగర తినేటి రాజా పచారుసండి భగవతం హరిం ప్రాయో నో భజంతి ఆత్మవిత్తమా తేషాం అశాంత కామానం కా నిష్ఠా విజితాత్మన చతుర్థ అధ్యాయరే భగవాన్ విభిన్న అవతార విషయాలు వర్ణనా కలలే తను యోమనే ఇటు పచారుసండి రాజా ଯେ ଯେଉଁମାନେ ଆତ୍ମବିତ୍ତମାନ ନୁହନ୍ତି ଯେଉଁମାନେ ଆତ୍ମବିଶ୍ୱାସରେ ଜ୍ଞାନ ପାଇନାହାନ୍ତି ସେମାନେ ଭଗବାନଙ୍କର ଭଜନ କରନ୍ତି ନାହିଁ ସେମାନେ କହନ୍ତି ଭଗବାନ ନାହାନ୍ତି ତେଣୁ ସେ ଅଶାନ୍ତ ବ୍ୟକ୍ତିମାନଙ୍କର ଅଜିତାତ୍ମନା ସେମାନେ ସେମାନେ ନିଜ ଇନ୍ଦ୍ରିୟମାନଙ୍କୁ ଜିତିପାରିନାହାନ୍ତି ତେଣୁ ତାଙ୍କର କ'ଣ ଗତି ହେବ ତାଙ୍କ ନିଷ୍ଠା ତେଣୁ ଏ ପ୍ରଶ୍ନର ଉତ୍ତରରେ ଯେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭଗବାନଙ୍କ ପ୍ରତି ବିମୁଖ ଜନଗଣଙ୍କର କ'ଣ ଅବସ୍ଥା ହେବ ଅଦ୍ଭୁତ ବିଷ୍ଣୁ ସହକାରେ ଜିଜ୍ଞାସା କରୁଛନ୍ତି ଏଭଳି ଭଗବାନଙ୍କର ଶରଣ ଯାଉନାହାନ୍ତି ତେଣୁ ନବଜଗନ୍ଧଙ୍କ ଭିତରେ ଜଣେ ଅଛନ୍ତି ଯୋଗୀ ଚମସ ସେ କହୁଛନ୍ତି ମୁଖ ବାହୁ ଉରୁ ପାଦେଭ୍ୟ ପୁରୁଷ ଶ୍ରମିଶ ଚତ୍ୱାର ଯଜ୍ଞରେ ବର୍ଣ୍ଣା ଗୁଣୀ ବିପ୍ରା ଦେହ ପୃଥକ ଏ ଯେଉଁମାନେ ବିଭିନ୍ନ ଗୁଣ ଆଶ୍ରମରେ ସବୁ ସୃଷ୍ଟି ହେଇଛନ୍ତି ଏମାନଙ୍କ ବ୍ରାହ୍ମଣ ଭଗବାନଙ୍କ ମୁଖରୁ ସୃଷ୍ଟି ହେଇଛନ୍ତି କ୍ଷତ୍ରିୟ ଭଗବାନଙ୍କ ବାହୁରୁ ସୃଷ୍ଟି ହେଇଛନ୍ତି ସେହିଭଳି ଭାବେ ବୈଶ୍ୟ ଭଗବାନଙ୍କର ଉରୁ ବା ଜଙ୍ଗରୁ ସୃଷ୍ଟି ହେଇଛନ୍ତି ପାଦରୁ ଶୂଦ୍ରମାନେ ସୃଷ୍ଟି ହେଇଛନ୍ତି ତେଣୁ ଏମାନଙ୍କର ଏ ଚାରି ପ୍ରକାର ଚାରି ବର୍ଣ୍ଣ ସୃଷ୍ଟି ହେଇଛନ୍ତି ବିଭିନ୍ନ ପ୍ରକାର ଗୁଣର ଦ୍ୱାରା ସତ୍ୱଗୁଣରେ ବ୍ରାହ୍ମଣ ରଜଗୁଣରେ କ୍ଷତ୍ରିୟ ରଜତମ ମିଶ୍ରିତ ଗୁଣରେ ବୈଶ୍ୟ ତମ ଗୁଣରେ ଶୂଦ୍ର ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭଗବାନଙ୍କର ଭଜନ ନା କରିବା ଦ୍ୱାରା ତାଙ୍କର ଦୁର୍ଗତି କହିବା ପାଇଁ ସେଥିପାଇଁ କିଭଳି ଦୁର୍ଗତି ହେବ ସେ କଥା କହୁଛନ୍ତି ଯେ ଏଇଭଳି ଭାବରେ ଯେଉଁମାନେ ଇଏ କରୁନାହାନ୍ତି ପୂଜା ଭଗବାନଙ୍କର ଆରାଧନା କରୁନାହାନ୍ତି ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେଠି କୁହାଯାଉଛି ଜୟ ଏଷାଂ ପୁରୁଷଂ ସାକ୍ଷାତ ଆତ୍ମ ପ୍ରଭବ ଈଶ୍ୱରଂ ନ ଭଜନ୍ତି ଏ ଭଜାନନ୍ତି ସ୍ଥାନା ଭ୍ରତା ପ୍ରଥନ୍ତି ଅଧ ସେମାନେ ସେ ଯେଉଁ ପୋଜିସନରେ ଥାନ୍ତି ଯେଉଁ ସ୍ଥିତିରେ ଥାନ୍ତି ସେଠାରୁ ପତନ ହେଇଯାଏ ତାଙ୍କର ସେମାନେ ନର୍କକୁ ଗମନ କରନ୍ତି ପତନ୍ତି ଅଧ ତେଣୁ ଚମସମାନେ କହୁଛନ୍ତି ଦୂରେ ହରିକଥା କେଚି ଦୂରେ ଚା ଚ୍ୟୁତ କୀର୍ତ୍ତନ ସ୍ତ୍ରୀ ଶୂଦ୍ରା ଦେହ ଶୈବ ତେ ଅନୁକମ୍ପିଆ ଭବା ଦୋଷାମ ତେଣୁ ସେମାନଙ୍କ ମଧ୍ୟରେ ଯେଉଁମାନେ ଅଜ୍ଞ ଯେଉଁମାନେ ଜାଣିନାହାନ୍ତି ତେଣୁ ଅଜ୍ଞ ତ ସେମାନେ ଆପଣଙ୍କର ଅନୁଗ୍ରହର ପାତ୍ର ସେମାନଙ୍କ ପାଇଁ ଯଦି ଆପଣ ହରିକଥାର ବ୍ୟବସ୍ଥା କରିବେ ତାହେଲେ ସେମାନେ ଭଗବାନଙ୍କ ବିଷୟରେ ଶୁଣି ଭଗବାନ ଭକ୍ତ ହେବେ ଯେମିତି ସ୍ତ୍ରୀ ଶୂଦ୍ର ଏମାନେ ସବୁ ଭଗବାନ ବିଷୟରେ ଜାଣିପାରୁନାହାନ୍ତି ଅଜ୍ଞ ଅବସ୍ଥାରେ ଅଛନ୍ତି ତେଣୁ ସେମାନେ ଏଭଳି ଭାବରେ ଯଦି ଭଗବାନ କଥା ବ୍ୟବସ୍ଥା କରାଯିବ ତାହେଲେ ସିଏ ଭଗବାନଙ୍କର ଭକ୍ତ ହେବେ ଭଗବାନଙ୍କର ଗୁଣଗାନ କରିବେ ଭଗବାନଙ୍କର ଆରାଧନା କରିବେ ତେଣୁ ଏଭଳି ଭାବରେ କହି ତାପରେ କହୁଛନ୍ତି ଯେ ଲୋକେ ବ୍ୟବାୟ ଆମିଷ ମଧ୍ୟ ସେବା ନିତ୍ୟ ହିଁ ଜନ୍ତୁ ନହିଁ ତତ୍ର ଚୋଦନା व्यवस्थित तेषु विवाह यज्ञ सुराग्री आसु निवृत्ति निष्ठा है यदि प्रश्न पचार स्त्री संग आदि तो सब ऋतु काले भार्यार सहित मिलित हम ये सब वेद रही कह यज्ञ अवशिष्ट भक्षण कर विभिन्न प्रकार निर्देश रही तेणु लोक तो से सब कार्य कर असुविधा कौन ना यहाँ जो कर स्त्री संग मद्यपान मद्य सेवन आमिष भक्षण इत्यादि जो करा करा समस्त रही प्रवृत्ति मार्ग रही कि वेदर जो व्यवस्था कर तार उद्देश्य हूँ आशु निवृत्ति निष्ठा खूब शीघ्र से निवृत्ति मार्ग को आसवे सब स्त्री संग करने को है ब्रह्मचारी गृहस्थ पचीस वर्ष कराई पुणे ध्यानग्रस्त नब सन्यास नब जीवन सारा से स्त्री संग करने को है तेणु ये कहुई जो घ्राण भक्ष विहित सुराया मद्यपान केवल पीवाई नुह केवल घ्राण करेंगे शुंघिक करेंगे से भाव पशु जो ये करा सेटा पशुरा लवन से मानकर उन्नति से हिंसापना स्त्री संग जो करा मन खुशी करा कौन पर प्रजा उत्पन्न तेनाली भाव स्वधर्म ये भाव समस्ते पालन करेंगे तापर राजा पचार जे जो मैने कस्मिन काले स भगवान किंग वर्ण किदुषो नृभि नामना वा केन विधिना पूज्यते तदि उच्यता सत्य त्रता द्वापर कली विभिन्न युग रही युगरे विभिन्न युगरे किभल भाव भगवान आराधना करा जाए सत्य युगरे त्रता युग भाव करना तेणु से प्रश्न उत्तर में करभाजन मुनि से कहते सत्य युगरे त्रितं त्रेता द्वापरं च कली रीतिषु केशव नाना वर्णाभिधाकारो नान विधि नज्यते शुक्ल सत्य युगरे पुत्रे शुक्ल शत्रुबाहु जटिलो बर्कलांबर कृष्णा जिनो विद्याख्यान विभ्र दंडकमंडल भगवान कृष्ण सत्य युगरे भगवान को ध्यान करुले त्रेता युगरे भगवान को यज्ञ करुले द्वापर युगरे भगवान को मंदिर अर्चना करुले एवं कलिकाल भगवान को नाम कीर्तन एक कह कृष्ण वर्ण तुषा कृष्ण सांगोपांगास्त्र पार्षद यज्ञ संकीर्तन प्रायदी सुमेधस कलिगुगरे भगवान बोले कमी जानवा ना तर वर्ण हूँ से सब कृष्ण 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 यह उच्चारण करुवे शरीर रंग अकृष्ण बा गौरवर्ण एवं से एकुटी आसबे सांग अंग उपांग चैतन्य महाप्रभु जो आसते नित्यानंद प्रभु अद्विताचार्य प्रभु यह भाव सब अंग उपांग सब अस्त्र धारण करेंगे अस्त्र कौन से भगवान महामंत्र हरे कृष्ण कृष्ण हरे 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 राम 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 एवं पार्षद मान सहित आसवे एवं से संकीर्तन यज्ञ आरंभ करेंगे तेना जो मैंने बुद्धिमान व्यक्ति से मैंने संकीर्तन यज्ञ योगदान करेंगे ध्येयं सदा परिभवग्नम अभीष्टदोहम तीर्थास्पदं शिवपरिचीनुतं शरण्यं भृत्यार्तिहं प्रणतपाणभवादिपोतं वन्दे महापुरुषते चरणारविन्दं तेणु सेभि भावरे सबले भगवान जमन ध्यान करिवे समस्त दुख तांकर दूर हव एवं से भगवान पाद पद्मरे शिव ब्रह्मा आदि समस्ते शरण जाइसंती। ତେଣୁ ଭୃତ୍ୟାର୍ଥୀ ହନ୍ ଯେଉଁମାନେ ତାଙ୍କର ଶରଣରେ ଯାଆନ୍ତି, ତାଙ୍କର ଦୁଃଖକୁ ସେ ଦୂର କରନ୍ତି, ଋଣନ୍ତ ପାହାଳ ତାଙ୍କୁ ସେ ରକ୍ଷା କରନ୍ତି। ଭଗବାନ୍ତି ପୋଦମ ଭବସାଗରର ସେ ହେଉଛନ୍ତି ନୌକା ସଦୃଶ, ତେଣୁ ସେଇ ମହାପୁରୁଷଙ୍କୁ ମୁଁ ଚରଣରେ ବନ୍ଦନା କରୁଛି। ତତ୍ୱା ସୁଦୃଶ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟପ୍ରଶା ଜଗାଧରଣ୍ୟମ ମାୟା ମୃଗମ ଦୈତେପ୍ସିତ ଅନ୍ନଧାବତ ବନ୍ଦୀ ମହାପୁରୁଷତି ଚରଣାରବିନ୍ଦମ। ସେଇ ଭଗବାନ ଯିଏକି ଜଣେ ତ୍ୟାଗ କରି ନପାରିବା ଜିନିଷକୁ ସେ ତ୍ୟାଗ କରିଥିଲେ, ସୁଦୃଷ୍ଟ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ, ଯେମିତି ଭଗବାନ ରାମଚନ୍ଦ୍ର ରାଜ୍ୟକୁ ତ୍ୟାଗ କରିଦେଇଥିଲେ। କାହିଁକି ନା ଧର୍ମିଷ୍ଠ ଆର୍ଯ୍ୟପ୍ରଶା ଜଗାଧରଣ୍ୟମ, ତାଙ୍କର ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ଅରଣ୍ୟକୁ ସେ ଚାଲିଗଲେ। ମାୟାମୃଗମ ଦୈତେପ୍ସିତ ଅନ୍ନଧାବତ, ମାୟାମୃଗ ପଛରେ ଯଦି ଧାଇଁଥିଲେ ତାର ଅର୍ଥ ହେଉଛି ସମସ୍ତେ ଆମେ ମାୟାମୃଗ ପଛରେ ଧାଇଁଛେ, ତେଣୁ ଆମକୁ ରକ୍ଷା କରିବା ପାଇଁ ସେ ଆସିକି ତାଙ୍କର ବିଭିନ୍ନ ସବୁ ଲୀଳା କରିଛନ୍ତି। ସେଇ ଭଗବାନଙ୍କୁ ମୁଁ ବନ୍ଦନା କରୁଛି। ତେଣୁ ଏହିଭଳି ଭାବରେ କଳିଯୁଗର ଭଗବାନଙ୍କର ଯେଉଁ ଭଗବାନ କେଉଁଭଳି ଅବତାର ନେବେ, ଭଗବାନଙ୍କର କିଭଳି ଆରାଧନା ରୂପା, ଏସବୁ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କହୁଛନ୍ତି ଯେ କଳିଯୁଗର ଲୋକମାନେ କଳିଂ ସେବା ଜୟନ୍ତୀ ଆର୍ଯ୍ୟା ଗୁଣଜ୍ଞା ସାରଭାଗିନ ଯତ୍ର ସଂକୀର୍ତ୍ତନ ନେଇ ବା ସର୍ବସ୍ୱାର୍ଥ ବିଲଭ୍ୟତେ। କଳିକି କଳିଯୁଗକୁ ଯଦିଓ କଳିର ବହୁତ ପ୍ରକାର ଦୋଷ ରହିଛି, କିନ୍ତୁ ସମସ୍ତେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିକୁ ପ୍ରଶଂସା କରନ୍ତି। କାହିଁକି ନା କଳିଯୁଗରେ ଯଦିଓ ବହୁତ ପ୍ରକାର ଦୋଷ ରହିଛି, କିନ୍ତୁ ସାର ଗ୍ରହଣ କରିଥିବା ବ୍ୟକ୍ତିମାନେ ସେମାନେ କଳିଯୁଗକୁ ପ୍ରଶଂସା କରନ୍ତି। କାହିଁକି ନା କଳିଯୁଗରେ ସଂକୀର୍ତ୍ତନ ମାଧ୍ୟମରେ ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ସମସ୍ତ ସ୍ୱାର୍ଥ ଜଣେ ପ୍ରାପ୍ତ ହୋଇପାରିବ। କୃତାଦିଶୁ ପ୍ରଜାରାଜନ କଳା ବିଚ୍ଛନ୍ତି ସମ୍ଭବମ କଳୁ ଖଳୁ ଭବିଷ୍ୟନ୍ତି ନାରାୟଣ ପରାୟଣ। ତେଣୁ ସତ୍ୟଯୁଗର ଲୋକମାନେ ମଧ୍ୟ ଚାହାନ୍ତି କେମିତି ଆମେ କଳିଯୁଗରେ ଜନ୍ମଗ୍ରହଣ କରନ୍ତୁ କି, କାହିଁକି ନା କଳିଯୁଗରେ ନାରାୟଣ ପରାୟଣ ଭକ୍ତମାନେ ଭଗବାନ ଭକ୍ତମାନେ ସବୁ ଆସିବେ। ଯେମିତି ବ୍ରାହ୍ମଣ କୁଳ ଶ୍ରେଷ୍ଠ କୁଳ ହେଲେ ମଧ୍ୟ ତଥାପି ବ୍ରାହ୍ମଣର ଲୋକମାନେ ଭାବନ୍ତି ଆମେ ଯଦି ଶୂଦ୍ର କୁଳରେ ଜନ୍ମଗ୍ରହଣ କରନ୍ତୁ ତାହେଲେ ଆମେ ସରକାରଙ୍କର ରିଜର୍ଭେସନ ଇଏରେ ଚାକିରି ପାଇଯାଆନ୍ତୁ। ସେଇଭଳି କଳିଯୁଗ ସେଇଭଳି ଭାବରେ, ତେଣୁ ଯେଉଁମାନେ ଏଇଭଳି ଭାବରେ ଭଗବାନଙ୍କୁ ଭଜନ କରନ୍ତି, ଦେବର୍ଷୀ ଭୂତାପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନା ଜ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦ ପରିଭୂତ କର୍ତ୍ତମ୍। ତେଣୁ ଆମର ଯେଉଁ ଛଅଟା ଋଣ ରହିଛି ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି, ଜୀବମାନଙ୍କ ପ୍ରତି, ପିତାମାତାଙ୍କ ପ୍ରତି, ମନୁଷ୍ୟମାନଙ୍କ ପ୍ରତି, ଏଇଭଳି ଭାବରେ ସମସ୍ତଙ୍କର ଋଣରୁ ଜଣେ ମୁକ୍ତ ହୋଇପାରିବ ଯଦି ସେ ମୁକୁନ୍ଦଙ୍କର ଶରଣରେ ଭଗବାନ ମୁକୁନ୍ଦଙ୍କ ଶରଣରେ ଆଶ୍ରୟ ନେବେ। ତେଣୁ ସ୍ୱପଦ ମୂଳଂ ଭଜତ ପ୍ରିୟସ୍ୟ ତକ୍ତ୍ୱାନ୍ୟ ଭାବ ସେ ହରି ପରେଶ ବିକର୍ମ ଯୋତ୍ପତିତଙ୍କ ତଞ୍ଚି ଋଣୋତି ସର୍ବଂ ଉଦିସନ୍ନିବିଷ୍ଟୋ। ଯେମିତି କଳିଯୁଗରେ ଯେମିତି ଗୋଟେ ରାଜା ବହୁତ ସଦସ୍ୟଙ୍କୁ ହତ୍ୟା କରିପାରେ, ସେଭଳି ଭାବରେ କଳିଯୁଗରେ ଯଦିଓ ବହୁତ ପ୍ରକାର ଦୋଷ ଅଛି, କିନ୍ତୁ ଏହି ଭଗବାନଙ୍କର ଗୁଣଗାନ କରିବା ଦ୍ୱାରା ଭଗବାନଙ୍କର ନାମ କୀର୍ତ୍ତନ ମାଧ୍ୟମରେ ସେସବୁ ଦୂର ହୋଇଯିବ। ଏହି କଳିଙ୍ଗ ସଭା ଜୟନ୍ତୀ ଆଜ୍ଞାରେ ବିଶ୍ୱନାଥ ଚକୁରୁ ଠାକୁର ତାଙ୍କ ଭାଷାରେ କଥା କହୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଯଦି ଜଣେ ଭଗବାନଙ୍କ ଶରଣରେ ଆଶ୍ରୟ ନେବେ ତାହେଲେ ସେ ସମସ୍ତ ଋଣରୁ ମୁକ୍ତ ହେବେ, ଏବଂ ଯଦି ବା ସେ କିଛି ଅପରାଧ କରିଦେଇଥାନ୍ତି ତାହେଲେ ଭଗବାନ ସେଟାକୁ ଶୁଦ୍ଧ କରିଛନ୍ତି, ପ୍ରାଶ୍ଚିତ କରିବାକୁ କିଛି ପାପ କରିଦେଇଛନ୍ତି, ଭଗବାନ ଭଜନରେ ଥିବା ଥାଇକରି ଯଦି କିଛି ପାପ କାର୍ଯ୍ୟ କରିଦେଇଛନ୍ତି ତାହେଲେ ଭଗବାନ ତାଙ୍କୁ ପ୍ରାୟଶ୍ଚିତ କରନ୍ତି ନାହିଁ, ସେ ତାଙ୍କୁ କ୍ଷମା କରିଦିଅନ୍ତି। ଏଭଳି ଭାବରେ ପଞ୍ଚମ ଅଧ୍ୟାୟରେ ସବୁ ନବଯୁ ଇନ୍ଦ୍ରଙ୍କ କଥା କୁହାଗଲା। ତେଣୁ ଇତିହାସ ମିମମ ପୁଣ୍ୟଂ ଧାରେ ସମାହିତ ସ୍ୱବିଧୁ ହେୟ ସମେଳଂ ବ୍ରହ୍ମ ଭୂୟା କଳ୍ପତେ। ଏକଥା କିଏ କାହାକୁ କହୁଛନ୍ତି, ତା ପୂର୍ବରୁ କିଏ କାହାକୁ କହୁଥିଲେ, ନାରଦ ମୁନି କହୁଥିଲେ ବସୁଦେବଙ୍କୁ। ଭାଗବତ ଧର୍ମ ବିଷୟରେ କହିବା ସମୟରେ ଏଇ କଥା କହିଥିଲେ। ତେଣୁ ଏଇ ଯେଉଁ ଇତିହାସ କହିଥିଲେ ଏଇଟାକୁ ଯେଉଁମାନେ ଠିକ ଭାବରେ ଶ୍ରବଣ କରିବେ, ଧାରଣା କରିବେ, ତାହେଲେ ସମସ୍ତେ ସେମାନେ ଏଇ ସମସ୍ତ ଗୁଣରୁ ମୁକ୍ତ ହୋଇ ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହେବେ। ଏ ଶ୍ରୀମଦ ଭାଗବତମ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ କି ଏ ଶ୍ରୀ ଗୋପାଳ ମହାରାଜ କି ଏ ଶ୍ରୀ ଗୁରୁଦେବ କି।